ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର କଟକ ପାଇଁ ଆଜି 30 ଇଆର୍ଏସ୍ଏସ୍ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଗୃହରକ୍ଷୀ ପଦବୀ ସଂଖ୍ୟା 5000କୁ ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ନିର୍ମିତ ବ୍ୟାଡ୍ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରକୁ ଆଜି ଉଦ୍ଘାଟନ କରିବେ ଓଡ଼ିଶା ଓ ଆସାମ ମୁଖ୍ୟମନ୍ତ୍ରୀ। ଦୁର୍ଘଟଣା ପୀଡ଼ିତଙ୍କ ନିମନ୍ତେ ନଗଦବିହୀନ ଚିକିତ୍ସା ଯୋଜନା ଆରମ୍ଭ କରାଯିବ ବୋଲି ଲୋକସଭାରେ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା। ଏବଂ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି ନିମନ୍ତେ ସନ୍ଧ୍ୟା 6ଟାରୁ 4 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନରେ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଯୋଗାଇଦେବା ଲାଗି 30 ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା ଇଆର୍ଏସ୍ଏସ୍ ଯାନର ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱରରେ 22 ଓ କଟକରେ 8 ଯାନ କାର୍ଯ୍ୟ କରିବ। କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ଯାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚବ। ଏଥିରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ଅସହାୟଙ୍କୁ ତ୍ୱରିତ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁସାରେ ଜରୁରୀକାଳୀନ ଫୋନ୍ ନମ୍ଘର 112କୁ ଡାଏଲ୍ କଲେ ଯାନଗୁଡ଼ିକ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସହାୟତା ପ୍ରଦାନ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୋଲିସର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି ଗୃହରକ୍ଷୀଙ୍କ ସଂଖ୍ୟା 2416ରୁ 5000କୁ ବୃଦ୍ଧି କରାଯିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି,
ଆଜି କଟକ ଭୁବନେଶ୍ୱର କମିଶନରେଟ୍ ପୋଲିସ ପାଇଁ ଗୋଟିଏ ଖୁସିର ଦିନ। ଆଉ 30 ନୂଆ ଗାଡ଼ି ସହିତ ସେମାନଙ୍କର ଶକ୍ତି ବୃଦ୍ଧି କରିବା ପାଇଁ ଆମେ ତାଙ୍କୁ ଦକ୍ଷତା ବୃଦ୍ଧି କରିଛନ୍ତି। ଆଗାମୀ ଦିନରେ ପୋଲିସ ବାହିନୀକୁ ଆହୁରି ସଶକ୍ତ କରାଯିବ। ଗୃହ ବିଭାଗରେ ପ୍ରାୟ 10,000 ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ। ଏ ବାବଦରେ ମଧ୍ୟ ମୁଁ ଆମ ଏସ୍ସିଏସ୍ ମହାଶୟଙ୍କ ସହିତ ସମସ୍ତ ଏ ବିଭାଗର ଅଧିକାରୀଙ୍କୁ ମୁଁ ସୂଚନା ଦେଇସାରିଛି ଏବଂ ପ୍ରକ୍ରିୟାକରଣ ଆରମ୍ଭ କରିକି ତୁରନ୍ତ ଆମେ ଏହାକୁ ସମ୍ପୂର୍ଣ୍ଣ ଭାବରେ ସବୁ ପଦଗୁଡ଼ିକ ପୂରଣ କରିବା ପାଇଁ ଯଥା ସମୟରେ ଆମକୁ କରିବା ପାଇଁ ପଡ଼ିବ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ନିର୍ମିତ ବ୍ୟାଡ୍ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମିଳିତ ଭାବେ ଉଦ୍ଘାଟନ କରିବେ। ଶ୍ରୀ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଶ୍ରୀ ବିଶ୍ୱଶର୍ମା ବର୍ତ୍ତମାନ ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘର ସଭାପତି ଅଛନ୍ତି। ଦେଶରେ ଖୁବ୍ ଶୀଘ୍ର ଦୁର୍ଘଟଣା ପୀଡ଼ିତଙ୍କ ନିମନ୍ତେ ନଗଦବିହୀନ ଚିକିତ୍ସା ଯୋଜନା ଆରମ୍ଭ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଲୋକସଭାରେ କହିଛନ୍ତି। ପ୍ରଶ୍ନକାଳରେ ସେ 6 ରାଜ୍ୟରେ ପ୍ରଚଳିତ ଏହି ଯୋଜନା ଖୁବ୍ ଶୀଘ୍ର ଉତ୍ତରପ୍ରଦେଶ ଏବଂ ପରେ ଦେଶର ବାକି ଅଞ୍ଚଳରେ ଆରମ୍ଭ କରାଯିବ ବୋଲି କହିଛନ୍ତି। ଏହି ଯୋଜନା ଦ୍ୱାରା ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ହସ୍କିଟାଲରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ପାଇପାରିବେ। ରାଜପଥରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରି ମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ଦୁର୍ଘଟଣା ନିବାରଣ କମିଟି ଗଠନ କରି ଏଭଳି ସଡ଼କ ଦୁର୍ଘଟଣାର କାରଣ ଖୋଜିବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଜୟପୁରରେ ସର୍ବାଧିକ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ମଧ୍ୟରୁ 30% ପ୍ରାରମ୍ଭିକ ଚିକିତ୍ସାରେ ବିଳମ୍ବ ହେତୁ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି। ସେ କହିଛନ୍ତି, ନଗଦବିହୀନ ଚିକିତ୍ସା ଯୋଜନାରେ 6 ରାଜ୍ୟରେ 2100 ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି। ଓଡ଼ିଶା ହାଇକୋର୍ଟର କର୍ମଚାରୀମାନଙ୍କ ପାଇଁ 284.29 କୋଟି ଟଙ୍କା ବ୍ୟୟରେ ସରକାରୀ କ୍ୱାର୍ଟର ନିର୍ମାଣ କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ସିଡିଏ ସେକ୍ଟର 13ରେ ଏହି ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଆସନ୍ତା 2027 ଏପ୍ରିଲ୍ ମାସ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା 17 ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ବଡ଼ମୂଳସ୍ଥିତ ମା ବଡ଼ରାଉଳଙ୍କ ପୀଠରେ ରଥକାଠ ଛେଦନ ଅନୁକୂଳ ହେବ। ମନ୍ଦିର ପ୍ରଶାସନ ପକ୍ଷରୁ ଦିନଧାର୍ଯ୍ୟ ହେବା ପରେ ଦଶପଲ୍ଲା ବନାଞ୍ଚଳ ଓ ଗଣିଆ ବନାଞ୍ଚଳ ପକ୍ଷରୁ ପୂଜାନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରତିନିଧି ଦଳ 16 ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡରେ ପହଞ୍ଚବେ। ତା ପରଦିନ ଏହି ଦଳ ବଡ଼ରାଉଳଙ୍କ ପୀଠରେ ପହଞ୍ଚ ଆଜ୍ଞାମାଳ ଲାଗି ପରେ ରୀତିନୀତି ଅନୁଯାୟୀ ପୂଜା ହେବ। ମାର୍ଗଶୀର ମାସ ଶୁକ୍ଳପକ୍ଷ ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀକ୍ଷେତ୍ରସ୍ଥିତ ଗୌରବିହାର ଆଶ୍ରମରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଛି। ରାଧାକୃଷ୍ଣଙ୍କ ପାଖରେ ପ୍ରାୟ 851 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବିଭିନ୍ନ ପିଠା ମିଠା ଅନ୍ନ ଶାଗମୁଗ କ୍ଷୀରି ଆଦି ଲାଗି କରାଯାଇଥିଲା। ଯଶୋଦା ମା' ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଆଜିର ଦିନରେ ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା ୟୁନିଟ୍ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଭଦ୍ରକଠାରେ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଓ ପ୍ରତିଫଳନ ଯତ୍ନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଛି। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ରହିଥିବା ବିଭିନ୍ନ ଆଇନ ଏବଂ ପ୍ରତିଫଳନ ଯତ୍ନ ପାଇଁ ଇଚ୍ଛୁକ ଦମ୍ପତି କିପରି ସହଜ ଓ ସରଳ ଉପାୟରେ ଆଇନସମ୍ମତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଆଜି ସକାଳୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ଚଢ଼ଉ କରାଯାଇଛି। ମାଓବାଦୀଙ୍କ ସହ କେତେକ ଗ୍ରାମର ଲୋକମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଏସ୍ଏଫ୍ ଓ ଟିଡିଏଫ୍ ସହାୟତାରେ ଏନ୍ଆଇଏ ଦଳ ଚଢ଼ଉ କରିଛନ୍ତି। ଛତିଶଗଡ଼ ସୁକ୍ମା ସହରରେ ଦୁଇଟି ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଛି। ସୁକ୍ମାରେ ହୋଇଥିବା ଚଢ଼ଉ ଆଧାରରେ ଅନନ୍ତପାଲି ଗ୍ରାମରେ ଏନ୍ଆଇଏ ପକ୍ଷରୁ ଚଢ଼ଉ କରାଯାଇଥିଲା ବୋଲି ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୌକାଚାଳନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଜିଲ୍ଲାର କଳା ସଂସ୍କୃତି ସହ କଳାକାର ଓ ଖେଳକୁ ଲୋକଲୋଚନକୁ ଆଣିବା ହେଉଛି ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଜିଲ୍ଲାର ସତୀଗୁଡ଼ା ଜଳଭଣ୍ଡାରରେ ଆୟୋଜିତ ହୋଇଥିବା ନୌକାଚାଳନ ପ୍ରତିଯୋଗିତାରେ 10ଟି ଗାଁର 40 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉଙ୍କ ମହାସ୍ନାନ ହେବା ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ। ପୁରୀଠାରେ ଚାଲିଥିବା 29ତମ ଜାତୀୟ ସାଇକ୍ଲିଂ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ସାଇକେଲ ଚାଳକ ସ୍ୱସ୍ତି ସିଂ ଏଲିଟ୍ ବର୍ଗର 40 କିଲୋମିଟର କ୍ରିଟେରିୟମ୍ରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସେହିଭଳି ମହିଳା ଏଲିଟ୍ରେ ଓଡ଼ିଶା ପ୍ରତିଯୋଗୀ ରନର୍ସ ଅପ୍ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 7 ତାରିଖରୁ ଜାତୀୟସ୍ତରୀୟ ସାଇକେଲ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଥିଲା। ହାଇଦ୍ରାବାଦରେ 78ତମ ଜାତୀୟ ବରିଷ୍ଠ ପୁରୁଷ ଫୁଟବଲ ଚାମ୍ପିୟନ୍ସିପ୍ ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡ ଆସନ୍ତା 14 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନଭେମ୍ବର ମାସରେ ଅନୁଷ୍ଠିତ କ୍ୱାଲିଫାଇଂ ରାଉଣ୍ଡରେ ଓଡ଼ିଶା 2ଟି ବିଜୟ ପରେ ଫାଇନାଲ ରାଉଣ୍ଡକୁ ଆସିଛି। ଅର୍ପଣ ଲାକ୍ରାଙ୍କୁ ସନ୍ତୋଷ ଟ୍ରଫି ପାଇଁ ଘୋଷିତ 22 ଜଣିଆ ଓଡ଼ିଶା ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳରେ ସଞ୍ଜୟ ହେମ୍ରମ୍, ସିଦ୍ଧାନ୍ତ ପ୍ରଧାନ, ରାହୁଲ ଓରାମ ପ୍ରମୁଖ ଖେଳାଳି ରହିଛନ୍ତି। ଉତ୍ତରାଖଣ୍ଡର ତେହେରି ଡ୍ୟାମ୍ରେ ଚାଲିଥିବା 35ତମ ଜାତୀୟ କାନୋଇ ସ୍ପ୍ରିଣ୍ଟ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଓଡ଼ିଶା 9ଟି ପଦକ ହାସଲ କରିଛି। ସେଥିମଧ୍ୟରେ 2ଟି ସ୍ୱର୍ଣ୍ଣ, 4ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ରହିଛି। ଓଡ଼ିଶାର ୱେନମ୍ ବିଦ୍ୟାଦେବୀ ଏବଂ ବିନୀତା ଚାନୁଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ପାଣିପାଗ ରାଜ୍ୟରେ ଶୀତର ପ୍ରଭାବ ପୁଣି ବୃଦ୍ଧି ପାଇଛି। ଗତକାଲି 13ଟି ସହରର ରାତିର ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା 10.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ 12.4 ଏବଂ ଦାରିଙ୍ଗବାଡ଼ିରେ 13.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର କଟକ ପାଇଁ ଆଜି 30ଟି ଇଆର୍ଏସ୍ଏସ୍ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଗୃହରକ୍ଷୀ ପଦବୀ ସଂଖ୍ୟା 5,000କୁ ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ନିର୍ମିତ ବ୍ୟାଡ୍ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରକୁ ଆଜି ଉଦ୍ଘାଟନ କରିବେ ଓଡ଼ିଶା ଓ ଆସାମ ମୁଖ୍ୟମନ୍ତ୍ରୀ। ଦୁର୍ଘଟଣା ପୀଡ଼ିତଙ୍କ ନିମନ୍ତେ ନଗଦବିହୀନ ଚିକିତ୍ସା ଯୋଜନା ଆରମ୍ଭ କରାଯିବ ବୋଲି ଲୋକସଭାରେ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା ଏବଂ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ନିମନ୍ତେ ସନ୍ଧ୍ୟା 6ଟାରୁ 4 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।